आकाशवाणी संवाद पढ़ुछंती आदित्य नारायण दास मुख्य संवाद प्रधानमंत्री नरेन्द्र मोदी उपस्थित भारत और यूएई मध्य पांचटी चुक्तिनामा स्वाक्षरित पद्म पुरस्कार प्रेरणादायी व्यक्तित्व मनोनीत करने आह्वान कले प्रधानमंत्री नूआदिल्ली में 54वीं जीएसटी परिषद बैठक अनुष्ठित लॉजिस्टिक्स ऑपरेशन कर्मचारी दक्षता और सामर्थ्य वृद्धि भारतीय सेना और वायुसेना गतिशक्ति विश्वविद्यालय सह स्वाक्षरित कला बुझामणा पत्र एवं झाड़खंड विधानसभा निर्वाचन में बीजेपी और जेडीयू मध्य आसन बुझामणा विस्तृत संवाद नूआदिल्ली में प्रधानमंत्री नरेन्द्र मोदी और आबुधाबी क्राउन प्रिंस शेख खालिद बिन मोहम्मद बिन जायद अल नहन आलोचना परे दुई देश मध्य विभिन्न क्षेत्र में पांचटी चुक्तिनामा स्वाक्षरित होई उभय देश परमाणु शक्ति और पेट्रोलियम समेत विभिन्न क्षेत्र में यह बुझामणा पत्र स्वाक्षरित करिछन्ति एमिरेट्स न्यूक्लियर एनर्जी कंपनी और न्यूक्लियर पावर कॉर्पोरेशन ऑफ इंडिया लिमिटेड मध्य बाराक न्यूक्लियर पावर प्लांट ऑपरेशन और रक्षणाबेक्षण बुझामणा पत्र स्वाक्षरित चुक्ति स्वाक्षरित होगा फल आबुधाबी नेशनल ऑयल कंपनी और इंडियन ऑयल कॉर्पोरेशन लिमिटेड मध्य दीर्घ मियादी एलएनजी जोगाण उभय नेता बहुमुखी भारत यूएई संपर्क में रणनैतिक भागीदारी को व्यापक करने को आलोचना करिछन्ति राष्ट्रपति द्रौपदी मुर्मू आज अपराह्नरे राष्ट्रपति भवन में आबुधाबीर क्राउन प्रिंस को भेटिछन्ति अवसर में भारत और यूएई मध्य बंधुत्वपूर्ण संपर्क को से प्रशंसा करिछन्ति क्राउन प्रिंस राजघाटे महात्मा गांधी को श्रद्धांजलि अर्पण करिछन्ति परे सेठारे प्रथम थर पर गोटे देशर तीन पीढ़ीर नेता महात्मा गांधी परंपरा को सम्मान जनाई वृक्षरोपण कर पद्म पुरस्कार प्रेरणादायी व्यक्तित्व को मनोनीत करने प्रधानमंत्री नरेन्द्र मोदी अधिकर् अधिक लोक आह्वान कर चलित मास 15 तारीख हे पुरस्कार नामांकन दाखल शेष दिन एक सामाजिक गणमाध्यम पोस्ट कर प्रधानमंत्री अनेक व्यक्तित्व एथपाई नामांकन पत्र दाखल कर आनंद प्रकाश कर गत एक दशंधि मध्य सरकार तृणमूल स्तर अगणित वीर पद्म सम्मान सम्मानित कर श्री मोदी पुरस्कार विजेता जीवनयात्रा अगणित लोकंक प्रेरणा देछि एवं सेमानंक धैर्य और दृढ़ता उल्लेखनीय कार्य स्पष्ट भाव दृश्यमान हेउछि व्यवस्था अधिक स्वच्छता एवं एथिरे जनसाधारण अंशग्रहण करने उद्देश्य सरकार विभिन्न पद्म पुरस्कार अन्यमानंक मनोनीत करने को लोकमानंक आमंत्रण करुछन्ति बीजेपी झाड़खंड विधानसभा निर्वाचन प्रभारी तथा केन्द्रमंत्री शिवराज सिंह चौहान कहते प्रधानमंत्री नरेन्द्र मोदी चलित मास 15 तारीख में झाड़खंड गस्त कर पीएम आवास योजनार प्रथम किस्ती हिताधिकारी जमाखाता को पठाइबे प्रधानमंत्री जामशेदपुर गस्त प्रस्तुति समीक्षा करने केन्द्रमंत्री श्री चौहान कहते वंदे भारत ट्रेन को पताका देखा श्री मोदी उद्घाटन करे सहित से मध्य एक साधारण सभा को संबोधित करम रही लांच नेवा मामलें दिल्ली प्रदूषण नियंत्रण कमिटी डीपीसीसी जने इंजीनियर और अन्य जने मध्यस्थी समेत दुईज को केन्द्रीय तदंत ब्यूरो गिरफ कर 91,000 टंकारु अधिक टंका नेबा बेले सीबीआई उभयू गिरफ कर चढ़ऊ बेले जनैक इंजीनियर घर प्राय 2,49,00,000 टंका नगद जबत होइथिबार सीबीआई सूचना सीबीआई मामलें जनैक इंजीनियर समेत 4 जन मध्यस्थी विरूद्व एक मामला रुजु कर जेमाने की संस्थागुड़ी को डीपीसीसी सहमति प्रदान करने कार्य लिप्त थिबार अभियोग होई बीजेपी पश्चिमबंग आर्जिकर मेडिकल कॉलेज और हॉस्पिटल घटीथिबा दुष्कर्म और हत्या घटनार निरपेक्ष तदंत मुख्यमंत्री ममता बनर्जी इस्तफा दावी करिछि नूआदिल्ली गणमाध्यम को संबोधित कर बीजेपी मुखपात्र गौरव भाटिया महिला सुरक्षा जोगाई देबारे विफल होइथिबा कोलकाता पुलिस कमिश्नर को बहिष्कार कराजो बोली दावी करिछन्ति बीजेपी पीड़िता परिवार को न्याय प्रदान एवं पश्चिमबंग महिला सुरक्षा देवाक चाहन्छि नूआदिल्ली 54वीं जीएसटी परिषद बैठक आज अनुष्ठित ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ରାଜ୍ୟର ଅର୍ଥମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଜୁନ୍ ମାସରେ ଶେଷଥର ପାଇଁ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପରିଷଦ ସମସ୍ତ ଇସ୍କାତ ଲୁହା ଏବଂ ଆଲୁମିନିୟମ ଦୁଗ୍ଧ କ୍ୟାନ୍ ଉପରେ 12% ଜିଏସ୍ଟି ଲାଗୁ କରିବାକୁ ସୁପାରିଶ କରିଥିଲା। ପ୍ଲାଟଫର୍ମ ଟିକେଟ୍ ବିକ୍ରି, ରିଟାୟାରିଂ ରୁମ୍ ଓ ପ୍ରତୀକ୍ଷା ଗୃହର ସୁବିଧା ଏବଂ ବ୍ୟାଟେରୀ ଚାଳିତ କାର୍ ସେବା ସମେତ ସାଧାରଣ ଲୋକଙ୍କୁ ଭାରତୀୟ ରେଳବାଇ ପ୍ରଦାନ କରୁଥିବା ସେବା ଉପରେ କୌଣସି ଜିଏସ୍ଟି ଲାଗୁ ହେବ ନାହିଁ ବୋଲି ପରିଷଦ ନିଷ୍ପତ୍ତି ନେଇଛି। ଲଜିଷ୍ଟିକ୍ସ ଅପରେସନରେ କର୍ମଚାରୀଙ୍କ ଦକ୍ଷତା ଏବଂ ସାମର୍ଥ୍ୟ ବୃଦ୍ଧି ପାଇଁ ଭାରତୀୟ ସେନା ଏବଂ ବାୟୁସେନା ଗତିଶକ୍ତି ବିଶ୍ୱବିଦ୍ୟାଳୟ ସହିତ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏକ ବିଶ୍ୱସ୍ତରୀୟ ଏବଂ ଭବିଷ୍ୟତରେ ଲଜିଷ୍ଟିକ୍ ବ୍ୟବସ୍ଥା ନିର୍ମାଣ କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଅଟେ। ବିଶ୍ୱବିଦ୍ୟାଳୟ ଅତ୍ୟାଧୁନିକ ଲଜିଷ୍ଟିକ୍ସ ଶିକ୍ଷା, ଗବେଷଣା ଏବଂ ନବସୃଜନ ସହିତ ସଶସ୍ତ ବାହିନୀକୁ ସଶକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ କାର୍ଯ୍ୟ କରିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍, ହାଲ୍ ସୁଖୋଇ 30 ଏମ୍କେଆଇ 240 ଏଏଲ୍ 31 ଏଫ୍ସି ଏରୋ ଇଞ୍ଜିନ୍ ପାଇଁ 26,000 କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଏରୋ ଇଞ୍ଜିନ୍ଗୁଡ଼ିକ ହାଲ୍ କୋରାପୁଟ ଡିଭିଜନ ଦ୍ୱାରା ନିର୍ମାଣ କରାଯିବ। ପ୍ରତିରକ୍ଷା ପ୍ରସ୍ତୁତି ପାଇଁ ସୁଖୋଇ 30 ଏମ୍କେଆଇ ଫ୍ଲିଟର ପରିଚାଳନା କ୍ଷମତାକୁ ଏହା ବୃଦ୍ଧି କରିବ। ହାଲ୍ ବାର୍ଷିକ 30 ଏରୋ ଇଞ୍ଜିନ୍ ଯୋଗାଇଦେବ ଏବଂ ସମସ୍ତ 240 ଇଞ୍ଜିନ୍ ଯୋଗାଣ ଆଗାମୀ 8 ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି। ଏହା କେନ୍ଦ୍ର ସରକାରଙ୍କର ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋହାହିତ କରିବା ସହିତ ହାଲ୍ ଦେଶର ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମଠାରୁ ସମର୍ଥନ ହାସଲ କରିବ। ଏହାଦ୍ୱାରା ଏମ୍ଏସ୍ଏମ୍ଇ ଏବଂ ଉଭୟ ସରକାରୀ ଓ ଘରୋଇ ଶିଳ୍ପ ସଂସ୍ଥାଗୁଡ଼ିକ ସାମିଲ ହୋଇପାରିବେ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜନତା ଦଳ ୟୁନାଇଟେଡ୍ ବିଜେପି ସହ ମିଶି ନିର୍ବାଚନ ଲଢ଼ିବ ବୋଲି ଜେଡିୟୁ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ରାଞ୍ଚିରେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ପ୍ରକ୍ରିୟା ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବ ବୋଲି ସେ କହିଛନ୍ତି। ଶ୍ରୀ ଝା ଆଜି ଦଳୀୟ ନେତାମାନଙ୍କ ସହ ବୈଠକରେ ଆଲୋଚନା କରି ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସାଉଦି ଆରବର ରାଜଧାନୀ ରିୟାଦରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଉପସାଗରୀୟ ସହଯୋଗ ପରିଷଦ ଜିସିସି ରାଷ୍ଟ୍ରଗୁଡ଼ିକର ପ୍ରତିପକ୍ଷ ମନ୍ତ୍ରୀମାନଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଏଥିରେ ଦ୍ୱିପକ୍ଷୀୟ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ସେଠାକାର ବୈଦେଶିକ ମନ୍ତ୍ରୀ ଫୈଜଲ ବିନ୍ ଫରହାନ୍ଙ୍କ ସହ ସାକ୍ଷାତ ବେଳେ ଡକ୍ଟର ଜୟଶଙ୍କର ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ନିକଟ ଭବିଷ୍ୟତରେ ସେ ତାଙ୍କର ସାଉଦି ପ୍ରତିପକ୍ଷଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ଆମନ୍ତ୍ରଣ ମଧ୍ୟ କରିଛନ୍ତି। କୁଏତ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଅଲ୍ଲି ଅଲ୍ ୟାହିଆଙ୍କ ସହ ଡକ୍ଟର ଜୟଶଙ୍କରଙ୍କର ଆଲୋଚନା ଫଳପ୍ରଦ ହୋଇଥିବା ସେ କହିଛନ୍ତି। ଏହି ସମ୍ପର୍କକୁ ଦୃଢ଼ୀଭୂତ କରିବାକୁ ଉଭୟ ଦେଶ ଯୁଗ୍ମ ଆୟୋଗ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ବାହାରିନ୍ ବୈଦେଶିକ ମନ୍ତ୍ରୀ ଡକ୍ଟର ଅବଦୁଲାତିଫ୍ ବିନ୍ ରସିଦ୍ ଅଲ୍ ଜାୟାନିଙ୍କ ସହ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଛି ବୋଲି ସେ କହିଛନ୍ତି। ଓମାନ ବୈଦେଶିକ ମନ୍ତ୍ରୀ ବଦର ଅଲ୍ବୁସାଇଦିଙ୍କ ସହ ହୋଇଥିବା ଆଲୋଚନା ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବ ବୋଲି ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ଶ୍ରୀଲଙ୍କା ପର୍ଯ୍ୟଟନ କ୍ଷେତ୍ରରେ ଚଳିତ ବର୍ଷ ଗତ 8 ମାସ ମଧ୍ୟରେ ଭାରତ ଶୀର୍ଷ ସ୍ଥାନରେ ରହିଛି। ପ୍ରାୟ 2,60,000 ଭାରତୀୟ ପର୍ଯ୍ୟଟକ ଶ୍ରୀଲଙ୍କାକୁ ବୁଲିବାକୁ ଯାଇଥିବା ବେଳେ ଗତ 8 ମାସ ମଧ୍ୟରେ ସମୁଦାୟ 1.36 ନିୟୁତ ପର୍ଯ୍ୟଟକ ସେଠାକୁ ଆସିଛନ୍ତି। ଶ୍ରୀଲଙ୍କାର ଜାତୀୟ ନିର୍ବାଚନ ଆୟୋଗ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀ ଏବଂ ସେମାନଙ୍କ ପ୍ରତିନିଧିମାନଙ୍କୁ ଆଜି ଏକ ଆଲୋଚନା ପାଇଁ ଆମନ୍ତ୍ରଣ କରିଛି। ଏହି ଆଲୋଚନା ବୈଠକରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଭାରତ ଓ ୟୁଏଇ ମଧ୍ୟରେ 5 ଚୁକ୍ତିନାମା ସ୍ୱାକ୍ଷରିତ ହେଲା। ପଦ୍ମ ପୁରସ୍କାର ପାଇଁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କୁ ମନୋନୀତ କରିବା ପାଇଁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ 54ତମ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ। ଲଜିଷ୍ଟିକ୍ସ ଅପରେସନ ପାଇଁ କର୍ମଚାରୀଙ୍କ ଦକ୍ଷତା ଓ ସାମର୍ଥ୍ୟ ବୃଦ୍ଧି ପାଇଁ ଭାରତୀୟ ସେନା ଏବଂ ବାୟୁସେନା ଗତିଶକ୍ତି ବିଶ୍ୱବିଦ୍ୟାଳୟ ସହ ସ୍ୱାକ୍ଷରିତ କଲା ବୁଝାମଣାପତ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ମଧ୍ୟରେ ହେବ ଆସନ ବୁଝାମଣା। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।